हरे कृष्ण 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 हरे हरे
हरे राम हरे राम राम राम
हरे 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 कृष्ण राजा में एठी जो सत्संग व्यवस्था कराई सर्वप्रथमे आमे से आयोजक को आमे आमर अंतरराष्ट्रीय कृष्ण भावना संघ अभिचरण कंग्रेगेशन डिपार्टमेंट तरफ रु हार्दिक धन्यवाद दबा जेतु आज से एक सत्संग व्यवस्था कर सत्संग उद्देश्य होचि तांकर उमाकांत महोदयंकर तांकर जो पुत्र तांकर 21 दिन आज हला तांकर नामकरण करा जायचि शुभ शंकर तेणु से उपलक्षे यही भक्त मान से माने निमंत्रण करछन्ति आज आम भगवान नाम कीर्तन कले तेणु वर्तमान किसी भगवान कथा कीर्तन करवा तेणु आम जो वैदिक सभ्यता रही वैदिक सभ्यता आम जो संस्कार पद्धति रही संस्कार पद्धति जन्म हवाठार आरंभ कर मृत्यु पर्यंत संस्कार रही दस विध संस्कार रही तेणु ये जो संस्कार पद्धति रही ये आम वैदिक नीति रही वैदिक सभ्यतार रही अन्य सभ्यतार से सब ना असंस्कृता क्रियाहीन राजसा तमसा बुद्धा प्रजास्ते भक्त सी मृक्ष राजन्य रूपिण भागवतम द्वादश स्कंदरे भविष्य कथा कह भविष्य कौन हम से सब वर्णना कर द्वादश स्कंदरे तेणु से कहुची लोक मैंने प्राय असंस्कृता हे संस्कार किसी रही ना तेणु वैदिक जो क्रिया सब रही सब क्रिया वर्जित हे असंस्कृता क्रियाहीन कहीं तमसा रजसा तमसा भूता रजगुण तम गुण द्वारा से आवृत ही वैदिक ज्ञान विषय से जानपर ना तेणु जो मैंने राजा हे से प्रजास्ते भक्ति से प्रजा मान भक्षण करेंगे मृच्छा राजन्य रूपिण से मृच्छ हे मृच्छ कहले से वैदिक सभ्यता को ग्रहण करेंगे ना तेना आस्ते आस्ते वैदिक सभ्यता लोप पाऊ
प्रभु हरिकृष्ण महामंत्री कार्य कर
हरे कृष्णा हरे कृष्णा कृष्णा कृष्णा
हरे हरे
हरे
राम हरे राम 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 हरे हरे
हरे कृष्णा कृष्णा कृष्णा
हरे 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 राम 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 हरे हरे
हरे कृष्णा कृष्णा कृष्णा
हरे 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 राम 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 हरे
हरे तुम आज ये जो पुत्र शुभ शंकर नाम दे
सौरभ आस
सौरभ नाम दिगला
सौरभ आस
नामकरण बहुत गुरुत्वपूर्ण रही
बसंत चुपचापे
आम वैदिक सभ्यतार संस्कार व्यवस्था रही कि गर्भाधान संस्कार अच्छी पिता माता जो मिलित होती ସେଇଟା ମଧ୍ୟ ଗୋଟେ ସଂସ୍କାର ଗର୍ଭାଧାନ ସଂସ୍କାର ବୋଲି କୁହାଯାଉଛି ତାପରେ ପୁତ୍ର ଉତ୍ପନ୍ନ ବେଳେ ପୁଂସବନ ସଂସ୍କାର ରହିଛି ସୀମନ୍ତୟନ ଜାତକର୍ମ ଜନ୍ମ ହେଲେ ସେ ଗୋଟେ ସଂସ୍କାର ରହିଛି, ତାକୁ ଜାତକର୍ମ ସଂସ୍କାର କୁହାଯାଏ ଏବଂ ନାମକରଣ ସଂସ୍କାର, ଆଜି ତାଙ୍କର ନାମକରଣ ହେଇଛି। ତାପରେ ଆଉ ଗୋଟେ ସଂସ୍କାର ହଉଛି ଅନ୍ନପ୍ରାସନ, ଯେତେବେଳେ ଅନ୍ନ ଖାଇବେ ସିଏ ଗ୍ରହଣ କରିବେ, ଅନ୍ନପ୍ରାସନ ସଂସ୍କାର। ତାପରେ ଚୂଡାକରଣ ବା ମସ୍ତକ ମୁଣ୍ଡନ,
ସମସ୍ତେ ଶୁଣନ୍ତୁ।
ତାପରେ ଉପନୟନ, ଉପନୟନ କହିଲେ ଉପବୀତ ଗ୍ରହଣ କରିବେ ଏବଂ ତାପରେ ବିବାହ, ସେ ଗୋଟେ ସଂସ୍କାର। ଏବଂ ଅନ୍ତିମ ସମୟ ପର୍ଯ୍ୟନ୍ତ ବିବାହ ଦଶବିଧ ନାମ ସଂସ୍କାର ରହିଛି। ତେଣୁ ଇଏ ବୈଦିକ ସଭ୍ୟତାରେ ଏସବୁ ସଂସ୍କାର ବ୍ୟବସ୍ଥା ରହିଛି। ଆସ୍ତେ ଆସ୍ତେ ଏସବୁ ସଭ୍ୟତା, ଏସବୁ ଯୋଉ ସଂସ୍କୃତି ରହିଛି ଲୋପ ପାଇଯାଉଛି, କଳିଯୁଗରେ ବିଶେଷ ଭାବରେ ସବୁ ଲୋପ ପାଇଯିବ। ତେଣୁ ବିଶେଷ ଭାବରେ କଳିଯୁଗରେ ଏସବୁ ଯୋଉ ସଂସ୍କାର କଥା ରହିଛି ଏଟା ଲୋକମାନେ ବୁଝିପାରିବେ ନାହିଁ। ତେଣୁ ଯେତେବେଳେ ମହାପ୍ରଭୁ ଆସିଲେ, କଳିଯୁଗରେ ମହାପ୍ରଭୁ ଆସିଛନ୍ତି, କଳିଯୁଗ ଲୋକମାନେ ବହୁତ ଅଧପତିତ ଲୋକମାନେ, ସତ୍ୟଯୁଗରେ ଯୋଉ ଧର୍ମର ଚାରିପାଦ ଥିଲା ଆସ୍ତେ ଆସ୍ତେ ଧର୍ମର ପାଦ କ୍ଷୟ ହେଇକା ଯାଉଛି। ତେଣୁ ସେ ସମୟରେ ସତ୍ୟଯୁଗର ଲୋକମାନେ ତାଙ୍କର ଆୟୁଷ, ଧର୍ମ, ସତ୍ୟ, ଶୌଚ, କ୍ଷମା, ଦୟା, ଆୟୁଷ, ବଳ, ସ୍ମୃତି ଏସବୁ ପ୍ରଖର ଭାବରେ ଥିଲା। ଲୋକମାନଙ୍କର ଆମର ଯିଏ ଆୟୋଜନ କରିଛନ୍ତି ସିଏ ତ ପିଇବାରେ ବ୍ୟସ୍ତ ଅଛନ୍ତି, କଥା ଶୁଣୁନାହାନ୍ତି। କଥା ହଉଛି ଟିକେ ଶୁଣନ୍ତୁ, ଟିକେ କଥା
କିଛି ସମୟ, ଟିକେ ଅଳ୍ପ ସମୟ, ଟିକେ
ତାଙ୍କର ଧାରଣା ନେଇ କଥା ହଉଛି,
ଟିକେ ନେଇଯାଆନ୍ତୁ।
ତେଣୁ ଏ ଯୋଉ କଳିଯୁଗରେ ଏସବୁ ଅବସ୍ଥା ଆସିବ, ଦେଖନ୍ତୁ ଆମର ଭକ୍ତ ହେଇକି ମଧ୍ୟ ସେ ଭଗବାନ କଥା ବିଷୟରେ ତାଙ୍କ କାନରେ ପଶୁ ନାହିଁ, ଅନ୍ୟମାନଙ୍କ କଥା କଣ କରିବା, ଯିଏ ଆୟୋଜନ କରିଛନ୍ତି, ପ୍ରୋଗ୍ରାମ କରିଛନ୍ତି, ତାଙ୍କର କଥା ଶୁଣିବା ପାଇଁ ତାଙ୍କର ଧୈର୍ଯ୍ୟ ନାହିଁ। ଏଇଭଳି ଅବସ୍ଥା ଆସିବ କଳିଯୁଗରେ, ଏଇଭଳି ଭାବରେ ଅବସ୍ଥା ହବ ଭକ୍ତମାନଙ୍କର ମଧ୍ୟ ଅବସ୍ଥା ଏଇଭଳି ଭାବରେ। ପାରାୟଣା ଅଳ୍ପାୟୁଷ ସଭ୍ୟ କଳାବସ୍ତୁ ଯୁଗେ ଜାନା ମନ୍ଦା ସୁମନ୍ଦ ମତ ମନ୍ଦ ଭାଗ୍ୟ ଉପଦ୍ରୁତା, କଳିଯୁଗର ଏଇ ଅବସ୍ଥା। ଯେତେବେଳେ ଭାଗବତ ଆରମ୍ଭରେ କୋଉଠି ନୈମିଷାରଣ୍ୟରେ ଯେତେବେଳେ ସ୍ୱର୍ଣ୍ଣକାଦି 88,000 ଋଷି ଉପସ୍ଥିତ ଅଛନ୍ତି, ଲୋକମାନଙ୍କର କେମିତି ମଙ୍ଗଳ ହବ, କଳିଯୁଗର ଅବସ୍ଥା ଏଇଭଳି ହବ। ତେଣୁ କଳିଯୁଗର ଲୋକମାନଙ୍କର କେମିତି ମଙ୍ଗଳ ହବ ସେଥିପାଇଁ ସେମାନେ ସବୁ 88,000 ଋଷି ସେଠି ଏଇ ଯଜ୍ଞର ଆୟୋଜନ କରିଥିଲେ। ଆଜି ଆପଣ ଗୋଟେ ଯଜ୍ଞ କଲେ, ସତ୍ୟନାରାୟଣ ଯଜ୍ଞ କଲେ, ଏଇଭଳି ଭାବରେ ଆମେ ଯୋଉ ବର୍ତ୍ତମାନ ଭଗବାନଙ୍କ ନାମ ନଉଛେ, ଭଗବାନ କଥା କହୁଛେ, ଇଏ ମଧ୍ୟ ଗୋଟେ ଯଜ୍ଞ। ଏବଂ ବିଶେଷ ଭାବରେ କଳିଯୁଗରେ ଅନ୍ୟ କୌଣସି ଯଜ୍ଞ ସମ୍ଭବ ନୁହଁ, କଳିଯୁଗରେ ଏକମାତ୍ର ଯଜ୍ଞ ହଉଛି ଭଗବାନଙ୍କର ନାମ। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
କଳିଯୁଗରେ ଯୋଉ ଅନ୍ୟ ଯୁଗରେ ବିଭିନ୍ନ ପ୍ରକାର ସବୁ ଯଜ୍ଞ ଥିଲା, ଗବାଲମ୍ବମ ଅଶ୍ୱମେଧମ ଗବାଲମ୍ବମ ସନ୍ୟାସ କଳପୈତୃକମ ଦେବରାୟଣ ସୁକୃତି କଳୌ ପଞ୍ଚ ବିବର୍ଜେ, ଏ ଯୋଉ ବିଭିନ୍ନ ପ୍ରକାର ଯଜ୍ଞ ସବୁ ଥିଲା ଅନ୍ୟ ଯୁଗ ମାନଙ୍କରେ, କଳିଯୁଗରେ ସେସବୁ ବର୍ଜନ କରାଯାଇଛି। ଇଏ ହଉଛି ବ୍ରହ୍ମ ବୈବର୍ତ୍ତ ପୁରାଣରେ ଏଟା ବର୍ଣ୍ଣନା କରାଯାଇଛି। ଅଶ୍ୱମେଧ ଯଜ୍ଞ ଥିଲା, ଗୋମେଧ ଯଜ୍ଞ ଥିଲା, ସନ୍ୟାସ ନଉଥିଲେ ଲୋକମାନେ, କଳପୈତୃକମ ପିତୃ ଶ୍ରାଦ୍ଧରେ ମାଂସ ତର୍ପଣ କରିବା, ଏବଂ ଦେବରାୟଣ ସୁତୋତ୍ପତି ଯଦି ତାଙ୍କର ସ୍ୱାମୀ ଚାଲିଗଲେ ତାହେଲେ ତାଙ୍କର ଦେବରଙ୍କ ସହିତ ସାଙ୍ଗ କରି ପୁତ୍ର ଉତ୍ପନ୍ନ କରିବା, ଏସବୁ ଅନ୍ୟ ଯୁଗରେ ସବୁ ଥିଲା, ଅନୁମୋଦିତ ଥିଲା। କିନ୍ତୁ କଳିଯୁଗରେ ଏସବୁ କୌଣସି ସମ୍ଭବ ଏସବୁ ସମ୍ଭବ ନୁହଁ। ତେଣୁ କଳିଯୁଗରେ ଏକମାତ୍ର ଯୋଗ ହଉଛି ଭଗବାନଙ୍କର ନାମ ଯଜ୍ଞ। ତେଣୁ ଆମର ଯୋଉ ବୈଦିକ ସଭ୍ୟତା ଏ ଆସ୍ତେ ଆସ୍ତେ ଲୋପ ପାଇଯାଉଛି, ବୈଦିକ ସଭ୍ୟତା ଆମର ଭାରତ ବର୍ଷରେ କିଛି ବୈଦିକ ସଭ୍ୟତା ରହିଛି, ଭାରତ ବାହାରେ ଏସବୁ ସଭ୍ୟତା ଲୋପ ପାଇଯାଇଛି। ଭାରତ ବାହାରେ ଏମାନେ ସବୁ ଏତେ ନୀଚ ସ୍ତରରେ ଅଛନ୍ତି, ତାଙ୍କର ଭାଗବତମର ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ତାଙ୍କର ନାମ କିଛି ଉଲ୍ଲେଖ କରିଛନ୍ତି। କାହିଁକି ନା ସେମାନେ ବହୁତ ନିମ୍ନ ସ୍ତରରେ ଅଛନ୍ତି। କୁହାଯାଏ ପ୍ରଭୁପାଦ ମହାରାଜ ତାଙ୍କର ଲେକ୍ଚରରେ ତାଙ୍କ ପ୍ରବଚନରେ ଅଧିକାଂଶ ସମୟରେ ଏହି ଶ୍ଳୋକଟି କୁହନ୍ତି। ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଶ୍ଳୋକଟି ରହିଛନ୍ତି। କିରାତ ଉଣ ଆନ୍ଧ୍ର ପୁଲିନ୍ଦ କୁକସା ଆଭୀର ଶୁଭା ଯବନା ପ୍ରସାଦୟ ଜେନିଏଚ ପାପା ଯଦପା ଶ୍ରେୟା ଶ୍ରେୟା ଶୁଦ୍ଧନ୍ତି ତସ୍ମୈ ପ୍ରଭବିଷ୍ଣବେ ନମଃ। ଏମାନେ ବହୁତ ପାପ କାର୍ଯ୍ୟରେ ଲିପ୍ତ ରହିଛନ୍ତି, ତେଣୁ ଏମାନଙ୍କର ଲିଷ୍ଟ କହିଲେ ସରିବ ନାହିଁ। ତେଣୁ ମୁଖ୍ୟ ପାପୀମାନଙ୍କର ନାମ ନିଆଯାଇଛି ଭାଗବତରେ, ସୁଖଦେବ ଗୋସ୍ୱାମୀ ନେଇଛନ୍ତି। ତେଣୁ ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ କେତେ ଜଣଙ୍କର ନାମ ନେଇ ତାପରେ କହିଲେ ଏଇଭଳି ଭାବରେ ବହୁତ ପାପୀ ବ୍ୟକ୍ତି ଅଛନ୍ତି। କାହିଁକି ପାପୀ ବ୍ୟକ୍ତିଙ୍କର ନାମ ନିଆଗଲା ଭାଗବତମରେ ନା? ଏମାନେ ଯଦିଓ ପାପୀ, ଭଗବତ ଗୀତାରେ ଭଗବାନ କହିଲେ ଯେଷାନ୍ତୁ ଅନ୍ତର୍ଗତ ପାପମ ଜନାନାମ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱମ ନିର୍ମୁକ୍ତ ବସନ୍ତି ନାମ ଦୂରବ୍ରତା। ଯେଉଁମାନଙ୍କର ପାପକର୍ମର ଫଳ ଶେଷ ହେଇଯାଇ ନାହିଁ ହେଇନାହିଁ ସେମାନେ ଭଗବାନ ଭୋଜନ କରିପାରିବେ ନାହିଁ। ଯେଉଁମାନଙ୍କର ଯେଷାନ୍ତୁ ଅନ୍ତର୍ଗତ ପାପମ ପାପ କର୍ମ ଯେଉଁମାନଙ୍କର ଶେଷ ହେଇଯାଇଛି, ପୁଣ୍ୟକର୍ମ ଯେଉଁମାନଙ୍କ ଆରମ୍ଭ ହେଇଛି ସେମାନେ ଭଗବାନଙ୍କ ଭୋଜନ କରିବେ। ତେଣୁ ଏ ପାପୀମାନଙ୍କର ଅବସ୍ଥା କଣ ହବ କଳିଯୁଗରେ, ଏମାନଙ୍କର କଣ ଅବସ୍ଥା ହବ? ପାପୀମାନେ ବହୁତ ପ୍ରକାର ପାପୀ ରହିଛନ୍ତି, ଅନେକ ପ୍ରକାର ସୁଖଦେବ ଗୋସ୍ୱାମୀ ତାଙ୍କ ନାମ ସବୁ ନେଇଛନ୍ତି, କିନ୍ତୁ ଏମାନେ ମଧ୍ୟ ପବିତ୍ର ହେଇଯିବେ, ଶୁଦ୍ଧନ୍ତି ସେମାନେ ମଧ୍ୟ ଶୁଦ୍ଧ ହେଇଯିବେ। ପ୍ରଭୁ ବିଷ୍ଣୁ ନମଃ ଯେ ନିଏ ପାପା ଯଦପା ଶ୍ରେୟା ଶ୍ରେୟା ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଯୋଉ ଆଶ୍ରୟ ନେଇଛନ୍ତି, ତାଙ୍କର ଯଦି ସେମାନେ ଆଶ୍ରୟ ନେବେ ତାହେଲେ ସେମାନେ ମଧ୍ୟ ଶୁଦ୍ଧ ହେଇଯିବେ। ଏଇଟା ହଉଛି ଭଗବାନ ବିଷ୍ଣୁଙ୍କର ଏଭଳି ପ୍ରଭାବ ରହିଛି। ତେଣୁ ଏ ଶ୍ଳୋକରେ ଏଇ ଯୋଉ ପ୍ରଭୁପାଦ ଜଣେ ଭଗବାନଙ୍କର ଅବତାର ବୋଲି ଏ ଭବିଷ୍ୟତବାଣୀ ଦିଆଯାଇଛି। 5000 ବର୍ଷ ତଳେ ସୁଖଦେବ ଗୋସ୍ୱାମୀ କହିଥିଲେ ଭାଗବତମ। ତେଣୁ ଏ ପୃଥିବୀରେ ଯୋଉ ଏତେ ପାପୀ ବ୍ୟକ୍ତି ଅଛନ୍ତି ସେମାନେ ମଧ୍ୟ ପବିତ୍ର ହେଇଯିବେ, ଯଦି ସେଇଭଳି ଭାବରେ ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତର ସେମାନେ ଆଶ୍ରୟ ନେବେ। ଆଜି ପ୍ରଭୁପାଦ ମହାରାଜ 1965 ଗଲେ ଆମେରିକାକୁ, ସେତେବେଳେ ବହୁତ ସେମାନେ ବହୁତ ନିମ୍ନ ସ୍ତରରେ ଥିଲେ, ପାପୀ ପାପ ବହୁତ ପ୍ରକାର ପାପ କାର୍ଯ୍ୟ କରୁଥିଲେ, ଜୀବନରେ ସେମାନେ ଶାନ୍ତି ପ୍ରାପ୍ତ ହେଇପାରୁନଥିଲେ, କିନ୍ତୁ ଯେତେବେଳେ ପ୍ରଭୁପାଦଙ୍କର ଆଶ୍ରୟରେ ଆସିଲେ ସେମାନେ ବହୁତ ଆନନ୍ଦ ପ୍ରାପ୍ତ ହେଲେ। ଜୀବନର ପ୍ରଥମ ଥର ପାଇଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେମାନେ ବହୁତ ଧନ ସମ୍ପତ୍ତି ରହିଛି, ବହୁତ ଭୌତିକ ଉପଭୋଗ କରୁଛନ୍ତି, କିନ୍ତୁ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଇପାରୁନଥିଲେ। ତେଣୁ ପ୍ରଭୁପାଦଙ୍କ ଶରଣ ଯେତେବେଳେ ଗଲେ ସେମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଇପାରିଲେ। ତେଣୁ କଳିଯୁଗର ଅବସ୍ଥା ଏଭଳି ଭାବରେ ହବ, ତେଣୁ ଯେତେବେଳେ ମହାପ୍ରଭୁ ଆସିଲେ କଳିଯୁଗର ଲୋକମାନଙ୍କୁ ପାବନ କରିବା ପାଇଁ, ପବିତ୍ର କରିବା ପାଇଁ, ଧନ୍ୟ କରିବା ପାଇଁ, 500 ବର୍ଷ ତଳେ ମହାପ୍ରଭୁ ଆସିଛନ୍ତି। ଆମର ଏଇ ଯୋଉ ଆନ୍ଦୋଳନ ବା କୃଷ୍ଣ ଚେତନା ଆନ୍ଦୋଳନ, ଇଏ ହଉଛି ମହାପ୍ରଭୁଙ୍କ ଆନ୍ଦୋଳନ। ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍, ଭଗବାନଙ୍କ ନାମ କୀର୍ତ୍ତନ ଯଜ୍ଞ ଏଇ ଜୟଲାଭ କରିବ କଳିଯୁଗରେ। ତେଣୁ ବିଶେଷ ଭାବରେ ଶ୍ରୀଯୁକ୍ତ ଯାଇଥିଲେ, ମହାପ୍ରଭୁ ଆସିଲେ 1510 ସନ୍ନ୍ୟାସ ଗ୍ରହଣ କରି ଯେତେବେଳେ ପୁରୀ ଆସିଲେ ଏଇ ଭୁବନେଶ୍ୱର ଦେଇ ସେ ଯାଇଛନ୍ତି, ଭୁବନେଶ୍ୱରକୁ ଧନ୍ୟ କରିଛନ୍ତି, ପବିତ୍ର କରିଛନ୍ତି। ମହାପ୍ରଭୁଙ୍କର ଚରଣରେ ରହିଛି ଭୁବନେଶ୍ୱରରେ, ଆମେ ସେ ଭୁବନେଶ୍ୱର ରହିଛେ। ଏଇ ବହୁତ ମହାନ କ୍ଷେତ୍ର, ଏକାମ୍ର କ୍ଷେତ୍ର, ଏଠି ଶିବଜୀ ପାର୍ବତୀଙ୍କୁ ଭାଗବତଙ୍କୁ କହିଥିଲେ, କଣ ଆମର ଶାସ୍ତ୍ର ପୁରାଣ ମାନଙ୍କରେ ଏସବୁ ଉପାଖ୍ୟାନ ରହିଛି, ଏକଥା ସବୁ ରହିଛି। ତେଣୁ ଯେତେବେଳେ ସେ ଗଲେ ଯାଇ ପୁରୀରେ ଯାଇ ସେ ସମୟରେ ସାର୍ବମ ଭଟ୍ଟାଚାର୍ଯ୍ୟ ଯିଏକି ଜଣେ ଯିଏ ହେଉଛନ୍ତି ଗୁରୁ ଦେବତାମାନଙ୍କର ଗୁରୁ ବୃହସ୍ପତିଙ୍କର ଅବତାର ସାର୍ବମ ଭଟ୍ଟାଚାର୍ଯ୍ୟ, ତାଙ୍କୁ ସେ ଧନ୍ୟ କରିଛନ୍ତି, ତାଙ୍କୁ ପବିତ୍ର କରିଛନ୍ତି। ସେ ସମୟରେ ରାଜା ଥିଲେ ପ୍ରତାପ ଦେବ, ତାଙ୍କୁ ମଧ୍ୟ ସଂଘ ପ୍ରଦାନ କରିଛନ୍ତି, ତାଙ୍କୁ ମଧ୍ୟ କୃପା କରିଛନ୍ତି। ଏବଂ ତାପରେ ଯେତେବେଳେ ସେ ଦାକ୍ଷିଣାତ୍ୟକୁ ଗଲେ, ଗୋଦାବରୀ ନଦୀ ତଟରେ ରାୟ ରାମାନନ୍ଦ ଜଣେ ଥିଲେ, ପୂର୍ବରୁ ସେ ଥିଲେ ବିଶାଖା ନା କଣ ବିଶାଖା ନା ପୂର୍ବ ଜନ୍ମରେ ରାୟ ରାମାନନ୍ଦ ସ୍ୱରୂପ ଦାମୋଦର ଏମାନେ ସବୁ ଅର୍ଜୁନ ବିଶାଖା ଏସବୁ ଥିଲେ ସବୁ ପୂର୍ବ ଜନ୍ମରେ ସେମାନେ ସବୁ ଭଗବାନ କୃଷ୍ଣଙ୍କର ସହିତ ଯେଉଁମାନେ ଲୀଳାରେ ଥିଲେ ସେମାନେ ସବୁ ମହାପ୍ରଭୁଙ୍କ ଲୀଳାରେ ଯୋଗ ଦେଇଛନ୍ତି ଗୌରବାଣ୍ଡ ଦୀପିକାରେ ବର୍ଣ୍ଣନା କରାଯାଇଛି ତେଣୁ ରାୟ ରାମାନନ୍ଦଙ୍କୁ ଯେତେବେଳେ ପ୍ରଶ୍ନ ପଚାରିଥିଲେ ଯେ ବିଶେଷ ଭାବରେ ଏଇ କଳିଯୁଗ ପାଇଁ ସେ ଲୋକମାନଙ୍କର କେମିତି ଆମର କଣ କର୍ତ୍ତବ୍ୟ ସେ ବିଷୟରେ ସେ ପ୍ରଶ୍ନ ପଚାରିଛନ୍ତି ସାଧ୍ୟ ସାଧନ କଣ ଆମେ ଜୀବନର ଲକ୍ଷ୍ୟ କଣ ଏବଂ ସେ ଜୀବନର ଲକ୍ଷ୍ୟ କେମିତି ପ୍ରାପ୍ତ ହେବା ପଚାରିଥିଲେ ରାୟ ରାମାନନ୍ଦ ବିଭିନ୍ନ ଶାସ୍ତ୍ରରୁ ଏଇ ସଂସ୍କାର କଥା ମଧ୍ୟ କହିଛନ୍ତି ସେ ବିଭିନ୍ନ ଯୋଉ ରହିଛନ୍ତି ଆମର ବର୍ଣ୍ଣ ଆଶ୍ରମ ଏସବୁ ଯୋଉ ଧର୍ମର ସବୁ ରହିଛି ଏସବୁ ବର୍ଣ୍ଣା ବିଶେଷ ଭାବେ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରପୁମା ବିଷ୍ଣୁ ନାରଦ ପନ୍ଥା ନାନ୍ୟତ ତୋଷ କାରଣ ଭଗବାନଙ୍କର ବିଷ୍ଣୁଙ୍କର ଆରାଧନା କରିବା ପାଇଁ ଏ ଯୋଉ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ରହିଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏବଂ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ୟାସ ଏ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ଏସବୁ ବର୍ଣ୍ଣାଶ୍ରମ ବ୍ୟବସ୍ଥା ରହିଛି ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଏବଂ ଭଗବାନଙ୍କର ଆରାଧନା କରିବା ପାଇଁ ଭଗବାନ ସନ୍ତୋଷ ବିଧାନ କରିବା ପାଇଁ ଆଠରୁ ଅନ୍ୟ କୌଣସି ଉପାୟ ନାହିଁ କିନ୍ତୁ ମହାପ୍ରଭୁ ଏଇଟାକୁ ଗ୍ରହଣ କଲେ ନାହିଁ ଅନ୍ୟ ଯୁଗରେ ଏଇଟା ଠିକ ଅଛି କିନ୍ତୁ କଳିଯୁଗ ପାଇଁ ଏଇଟା କଣ ଯେମିତି ମେଡିସିନ ଏକ୍ସପାୟାର ହେଇଯାଏ ଟାଇମ ଏକ୍ସପାୟର ହେଇଯାଏ ସେଭଳି ଭାବରେ ବିଷ୍ଣୁ ପୁରାଣର ସେ ଶ୍ଳୋକ କଳିଯୁଗରେ କାମ ଦେବ ନାହିଁ ତେଣୁ ଏଇଭଳି ଭାବରେ ଅନେକ ଜଣ ଶାସ୍ତ୍ର ଯୁକ୍ତି ସବୁ ରାୟ କହିଲେ ଆମର କଣ କର୍ତ୍ତବ୍ୟ କଳିଯୁଗର ଲୋକମାନଙ୍କର ତେଣୁ ମହାପ୍ରଭୁ କହିଲେ ଏହ ବାହ୍ୟ ଆଗେ କହାର ଏଇଟା ସମ୍ଭବ ନୁହଁ କଳିଯୁଗ ପାଇଁ ଏସବୁ ସମ୍ଭବ ନୁହଁ ତେଣୁ ଅନ୍ତିମରେ ଯେତେବେଳେ ରାୟ ରାମାନନ୍ଦ ଗୋଟେ ଶ୍ଳୋକ କହିଲେ ଦଶମ ସ୍କନ୍ଧ 14 ଅଧ୍ୟାୟରୁ ଏ ଭାଗବତ ବ୍ରହ୍ମାଙ୍କର ସ୍ତୁତି ଏଇଟା ଏଇ ଶ୍ଳୋକଟି ଯେତେବେଳେ କହିଲେ ମହାପ୍ରଭୁ କହିଲେ ଏଇଟା ହଉଛି କଳିଯୁଗ ଲୋକମାନଙ୍କର କର୍ତ୍ତବ୍ୟ ସେ ଶ୍ଳୋକଟି କଣ ଜ୍ଞାନୀ ପ୍ରୟାସମ ଉଦପାସ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ଯଥା ଭଗବତୀୟ ବାର୍ତ୍ତା ସ୍ଥାନେ ସ୍ଥିତ ସୁଧିଗତା କନୁବାନ ମନୋଭୀର ଯେ ପ୍ରାୟଶ ଜିତୋ ଜିତୋ ପେଶି ତୈଲୋକ୍ୟା ଆମେ ଜୀବନରେ ଆମର କଣ କର୍ତ୍ତବ୍ୟ କଣ କରିବା ଆମ ଜୀବନ ଲକ୍ଷ୍ୟ କଣ ଏସବୁ ଆମେ ନିଜ ଜ୍ଞାନ ମାଧ୍ୟମରେ ବୁଝିପାରିବା ନାହିଁ ତାକୁ ତ୍ୟାଗ କରିବାକୁ ପଡିବ ଜ୍ଞାନ ପ୍ରୟାସ ମଦପାସ୍ୟ ତାହେଲେ କଣ କରିବା ନା ନମନ୍ତ ହେବ କଣ ବହୁତ ବିନୟ ସହିକାରେ ପ୍ରଣାମ ଇତ୍ୟାଦି କରି ଜୀବନ୍ତି ସମ୍ମୁଖରେ ତା ସେମାନେ ଏଇଭଳି ଭାବରେ ଜୀବନ ଧାରଣ କରିବେ କିଭଳି ନା ସମ୍ମୁଖରେ ତା ଭଗବାନ ହଉଛନ୍ତି ସଚ୍ଚିଦାନନ୍ଦ ଘନ ତାଙ୍କର ଚରଣରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନଙ୍କୁ ସତ୍ ବୋଲି କୁହାଯାଉଛି ତାଙ୍କର ମୁଖରୁ ସମ୍ମୁଖରେ ତା ଭଗବତୀ ବାର୍ତ୍ତା ଭଗବାନ କଥା ଶ୍ରବଣ କରିବେ ତେଣୁ ସେ ଯୋଉ ସ୍ଥିତିରେ ଥାନ୍ତୁ ନା କାହିଁକି ତାନେ ସ୍ଥିତା କେବଳ ଶ୍ରୁତିଗତା କେବଳ ଶ୍ରବଣ କରିବେ କର୍ଣ୍ଣକୁ ଦେବେ ଭଗବାନ କଥା ଶୁଣିବାରେ କର୍ଣ୍ଣକୁ ପ୍ରୟୋଗ କରିବେ ବ୍ୟବହାର କରିବେ ତାହେଲେ ତାନେ ସ୍ଥିତା ସୃଷ୍ଟିଗତା ତନୁବାନ ମନୋଭୀର କାୟ ମନ ବାକ୍ୟରେ ଏଟାକୁ ଶ୍ରବଣ କରିବାକୁ ପଡିବ ପ୍ରଣାମ କରିବେ ଗମ୍ଭୀରତା ସହିତ ଶ୍ରବଣ କରିବେ ତାକୁ ମଧ୍ୟ ସ୍ତୁତି କରିବେ ଏଇଭଳି ଭାବରେ କାୟ ମନ ବାକ୍ୟରେ ଯଦି ଭଗବାନ କଥା ଶ୍ରବଣ କରିବେ ତାହେଲେ ତନୁବାନ ମନୋଭୀର ଯେ ପ୍ରାୟସ ଯେ ଏଇଭଳି ଭାବରେ ପ୍ରୟାସ କରନ୍ତି ତେଣୁ ଭଗବାନ ଯିଏକି ଅଜିତ ତାଙ୍କୁ ଜିତି ପାରିବେ ନାହିଁ କିନ୍ତୁ ସେ ତାଙ୍କୁ ଜିତିଯିବେ ତେଣୁ ଏଇ ଶ୍ଳୋକଟି ଯେତେବେଳେ କହିଲେ ରାୟ ରାମାନନ୍ଦ ସେତେବେଳେ ମହାପ୍ରଭୁ କହିଲେ ଏ ହଏ କଳିଯୁଗ ଲୋକମାନଙ୍କର ଏଇଟା ହଉଛି କର୍ତ୍ତବ୍ୟ ଭଗବାନ କଥା ଶ୍ରବଣ କରିବା ତେଣୁ ଏଇ ଭଗବାନ କଥା ଯାହାଠୁ ତାଠୁ ଶ୍ରବଣ କଲେ ହବ ନାହିଁ ବର୍ଣ୍ଣନା କରାଯାଇଛି ସନାତନ ଗୋସ୍ୱାମୀ କହିଛନ୍ତି କଥା ଯେ କଣ ଅବୈଷ୍ଣବ ମୁଖୋଦ୍ଗୀର୍ଣ୍ଣ ପୂତମ ହରି କଥାମୃତମ ଶ୍ରବଣମ ନୈବ କର୍ତ୍ତବ୍ୟ ସର୍ବୋଚ୍ଚିଷ୍ଟ ଯଥା କହ ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି ତାଙ୍କ ମୁଖରୁ ଅବୈଷ୍ଣବ ମୁଖରୁ ଭଗବାନ କଥା ଶୁଣିବା ପାଇଁ ମନା କରାଯାଇଛି କାହିଁକି ନା ପୂତମ ହରି କଥାମୃତ ଭଗବାନ କଥା ହଉଛି ଅମୃତ ହଉଛି ପୂତ ପବିତ୍ର କଥା ଭଗବାନଙ୍କର ସେ କାହିଁକି ଶୁଣିବା ନାହିଁ ନା ସର୍ବୋଚ୍ଚିଷ୍ଟ ଯଥା କହ ଯୋଉ ପୟ କହିଲେ କ୍ଷୀର କ୍ଷୀର ଯଦି ଅମୃତ କିନ୍ତୁ ତାକୁ ଯଦି ସର୍ପ ମୁଖ ମାରିଦେଇଛି ମୁହଁ ମାରିଦେଇଛି ତାହେଲେ ସେଇଟା ଆଉ ଅମୃତ ରହିବ ନାହିଁ, ସେଟା ବିଷରେ ପରିଣତ ହେଇଯିବ। ତେଣୁ ଏଇ ଭଗବାନ କଥା ଆମେ ସେଇ ବୈଷ୍ଣବମାନ ମୁଖରୁ ଶ୍ରବଣ କଲେ ତାର ପ୍ରକୃତ ଫଳ ଆମେ ପ୍ରାପ୍ତ ହେବା। ଆମର କପିଳଦେବ ଭଗବାନ ଦୁଇ ଜଣ ଭଗବାନଙ୍କ ଅବତାର ମାଙ୍କୁ ସେ କଥା କହିଛନ୍ତି, ଯେତେବେଳେ ଜଣେ ସାଧୁଙ୍କ ମୁଖରୁ ଭଗବାନ କଥା ଶୁଣାଯାଉଛି କେମିତି ସେ ତାର ଫଳ ହଉଛି। ସତାଂ ପ୍ରସଙ୍ଗାଦୋ ଭବନ୍ତି ହୃତ୍କର୍ଣ୍ଣର ସାୟନ କଥା ତଜ୍ଜୋଷଣା ଦାସୁ ଅପଭଗବତ୍ମନି ଶ୍ରଦ୍ଧା ରତି ଭକ୍ତିରନୁ କ୍ରମିଷ୍ୟତି। ସତାଂ ପ୍ରସଙ୍ଗାନ ଭକ୍ତମାନଙ୍କ ମେଳରେ ଭକ୍ତମାନଙ୍କ ପ୍ରତି ଆସକ୍ତି ରହି ପ୍ରସଙ୍ଗାନ ଭଗବାନ କଥା ଶ୍ରବଣ କରାଯିବ। ମମ ବୀର୍ଯ୍ୟ ସମ୍ବିଦୋ ଭଗବାନ କଥାର ଏଭଳି ଶକ୍ତି ରହିଛି। ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା ହୃଦୟକୁ ଏବଂ କର୍ଣ୍ଣକୁ ବହୁତ ଆନନ୍ଦ ପ୍ରଦାନ କରେ ଭଗବାନ କଥା। ହୃଦୟ କର୍ଣ୍ଣକୁ ଏଇ ସ୍ୱର ମାଧ୍ୟମରେ କର୍ଣ୍ଣକୁ ଆନନ୍ଦ ମିଳେ ଏବଂ ହୃଦୟକୁ ଆନନ୍ଦ କିଭଳି ମିଳେ ନା ଯେତେବେଳେ ଆମର ସେ କଥାର ଅର୍ଥକୁ ବୁଝିବା ସେତେବେଳେ ହୃଦୟକୁ ଆନନ୍ଦ ପ୍ରଦାନ କରିବ। ତେଣୁ ଭଗବନ୍ତୀ ହୃତ୍କର୍ଣ୍ଣ ରସାୟନ ତଜ୍ଜୋଷଣା ଖାଲି ଯେ ଆନନ୍ଦ ପ୍ରଦାନ କରିବେ ତା ନୁହଁ, ଭଗବାନ କଥା ଶ୍ରବଣ କରିବା ତାହେଲେ ସେମାନେ ଆସୁ ଖୁବ୍ ଶୀଘ୍ର ସେମାନେ ଅପବର୍ଗ ରାସ୍ତାରେ ଚାଲିବେ। ଏ ଭୌତିକ ଜଗତ ହଉଛି ପବର୍ଗ ରାସ୍ତା। ଆମର ପୁତ୍ର ନାମ କଣ ଦିଆଗଲ ଶୁଭ ନା ନା ସେମାନେ କହୁଥିଲେ ଶୁଭ ଶୁଭ କେମିତି ମିଳିବ ଶୁଭ କେମିତି ହବ ଏ ଭୌତିକ ଜଗତ ହଉଛି ଅଶୁଭ। ଭୌତିକ ଜଗତ ହଉଛି ଅଶୁଭ କାହିଁକି ନା ଏଠି ଜନ୍ମ ମୃତ୍ୟୁ ଜରା ବ୍ୟାଧି ରହିଛି, ବିଭିନ୍ନ ପ୍ରକାର ଦୁଃଖ ରହିଛି। ତେଣୁ ପିତା ମାତା ଚାହାନ୍ତି କେମିତି ତାଙ୍କ ପୁତ୍ର ମାନେ କେମିତି ଆନନ୍ଦ ରହିବେ, ଶୁଭ କେମିତି ତାଙ୍କ ପାଇଁ ହବ, ମଙ୍ଗଳ ହବ। ତାର ଉପାୟ ହଉଛି ଏ ଭୌତିକ ଜଗତ ହଉଛି ଅଶୁଭ ଜଗତ। ଏଠୁ ଶୁଭ ପ୍ରାପ୍ତ ହେବା ପାଇଁ ଶୁଭତା ପ୍ରାପ୍ତ ହେବା ପାଇଁ କଣ କରିବାକୁ ପଡିବ ନା ଏଇ ଭଗବାନ କଥା ଶ୍ରବଣରେ ହିଁ ସେମାନେ ଆସୁ ଖୁବ୍ ଶୀଘ୍ର ସେମାନେ ଶୁଭ ରାସ୍ତାରେ ଚାଲିବେ। ଆମେ ବର୍ତ୍ତମାନ ସମସ୍ତେ ଅଶୁଭ ରାସ୍ତାରେ ରହୁଛେ, ଜନ୍ମ ମୃତ୍ୟୁ ଭୋଗ କରୁଛେ, କିନ୍ତୁ ଯଦି ଭଗବାନ କଥା ଶ୍ରବଣ କରିବା ସେମାନେ ଖୁବ୍ ଶୀଘ୍ର ଆସୁ ମାନେ ଖୁବ୍ ଶୀଘ୍ର ଅପବର୍ଗ ରାସ୍ତାରେ ଚାଲିବେ ମାନେ ଶୁଭ ରାସ୍ତାରେ ପ୍ରାପ୍ତ ହେବେ। ସେମାନେ ଯୋଉ ଶୁଭ ରାସ୍ତାରେ କଣ ଅଛି ନା ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି, ଗୋଟିଏ ପରେ ଗୋଟିଏ ଆସିବ। ପ୍ରଥମେ ଶ୍ରଦ୍ଧା ଆସିବ, ଭଗବାନ କଥାରେ ଶ୍ରଦ୍ଧା ଆସିବ, ବିଶ୍ୱାସ ଆସିବ, କଥା ଶୁଣିବା ପାଇଁ ଆଗ୍ରହ ଆସିବ, ରତି ଆସିବ। ତେଣୁ ଆମର ଭକ୍ତି ଜାତ ହେବ, ଯୋଉ ଭକ୍ତି ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣିପାରିବା। ଏ ମନୁଷ୍ୟ ଜନ୍ମ ସେଇଥିପାଇଁ ଉଦ୍ଦିଷ୍ଟ ହେଇଛି। ତେଣୁ ମହାପ୍ରଭୁ ଏହି କଳିଯୁଗରେ ଏଇ ଗୋଟିଏ ଉପାୟ, ଏଇ ଶୁଭ ପଥ ହଉଛି ଏଇ ଗୋଟିକ ଭଗବାନ କଥା ଶ୍ରବଣ କରିବା ଏବଂ ଭଗବାନଙ୍କ ନାମ ଗ୍ରହଣ କରିବା। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ।
ଆସ୍ତେ ଆସ୍ତେ ସେମାନେ ସବୁ ଭଗବାନ କଥା ଜାଣିବେ, ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେବେ। ତାହେଲେ ସେମାନେ ଏଇ ଯୋଉ ଭୌତିକ ଜଗତ ହଉଛି ଅଶୁଭ ଜଗତ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାମ ଦର୍ଶନ ଭଗବତ ଗୀତାରେ ଭଗବାନ କହିଛନ୍ତି। ଏଠି ସବୁ ପ୍ରକାର ଅଶୁଭ ରହିଛି, ଜଣେ ମୃତ୍ୟୁ ଗ୍ରହଣ କରୁଛି ମୃତ୍ୟୁ ପ୍ରାପ୍ତ ହଉଛି ସେଟା ଶୁଭ ଜିନିଷ ନୁହଁ, କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା ତାହେଲେ ପ୍ରକୃତ ଶୁଭ ତା ପ୍ରାପ୍ତ ହେବା, ପ୍ରକୃତ ଶୁଭ ବସ୍ତୁକୁ ଆମେ ପ୍ରାପ୍ତ ହେଇପାରିବା। ତେଣୁ ଆଜି ଆମେ କମ୍ ସମୟରେ କହିଥିବା କଥା କହିବା ପାଇଁ ଆମେ ବିଷମ କହିବା ନାହିଁ। ଆମେ ଅନୁରୋଧ କରିବୁ ଉମାକାନ୍ତ ମହୋଦୟ ଏବଂ ତାଙ୍କର ପରିବାରବର୍ଗଙ୍କୁ, ସେମାନେ ମଧ୍ୟ ଯେଉଁ ତାଙ୍କ ପୁତ୍ରକୁ ଯେଉଁ ନାମକରଣ କରିଛନ୍ତି ଶୁଭ ଶଙ୍କର, ଆମେ କହୁଛୁ ସୌରଭ ବୋଲି କହିବା ପାଇଁ। ତେଣୁ ଏଇ ଯୋଉ ଶୁଭତା ପ୍ରାପ୍ତ ଜଣେ ହବ ଏଇ ଭଗବାନଙ୍କ ଶରଣରେ ଗଲେ, ଅନ୍ୟ କୌଣସି ଉପାୟରେ ଆମେ ଭଗବାନ ଏଇ ଶୁଭତା ପ୍ରାପ୍ତ ହେଇପାରିବା ନାହିଁ। ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁ ଦୁସ୍ତାରେ କୃପା ପାରେ ପାହି ମୁରାରେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂରମତେ। ଆମର ଶଙ୍କରାଚାର୍ଯ୍ୟ ତାଙ୍କ ମୁହଁ ମଧ୍ୟରେ ଟୀକା କହିଲେ, ଜଣେ ଜନ୍ମ ନେଇଛି ପୁଣି ମୃତ୍ୟୁବରଣ କରିବ, ପୁଣି ଜନନୀ ଯଥାରେ ସ୍ୱୟଂ କରିବ, ଏଇଭଳି ଭାବରେ ଜନ୍ମ ମୃତ୍ୟୁ ଚକ୍ର ଚାଲିଛି, ଇଏ ହେଉଛି ଅଶୁଭତା, ଅଶୁଭ ଚକ୍ର। ତେଣୁ ଶୁଭ ଚକ୍ର ପ୍ରାପ୍ତ ହେବା ପାଇଁ